ଜୟ ଜଗନ୍ନାଥ। ଆସନ୍ତୁ ଶୁଣିବା ଭକ୍ତ କର୍ମାବାଈଙ୍କ ବିଷୟରେ। ଶ୍ରୀକ୍ଷେତ୍ରକୁ ବିଭିନ୍ନ ସମୟରେ ଆସିଛନ୍ତି ବହୁ ସାଧୁ ସନ୍ଥ ପଣ୍ଡିତ କବି ଭକ୍ତ ଓ ବହୁ ମହାତ୍ମା, ଯେଉଁମାନେ ମହାପ୍ରଭୁଙ୍କ ମହିମାରେ ଆକର୍ଷିତ ହୋଇ ଆସି ଏହିଠାରେ ହିଁ ଶେଷ ଜୀବନ କଟାଇଛନ୍ତି। ସେହିମାନଙ୍କୁ ନେଇ ସୃଷ୍ଟି ହୋଇଛି ଅଜସ୍ର ଆଖ୍ୟାନ, ଆଖ୍ୟାୟିକା ଓ କିମ୍ବଦନ୍ତୀ। ସେହିଭଳି ଜଣେ ଅନନ୍ୟ ମହିଳା ଭକ୍ତର ଭକ୍ତି କଥା। ସପ୍ତଦଶ ଶତାବ୍ଦୀରେ ସୁଦୂର ରାଜସ୍ଥାନରୁ ମହାପ୍ରଭୁଙ୍କ ଭକ୍ତିରେ ବାନ୍ଧି ହୋଇ ସେ ଚାଲି ଆସିଥିଲେ ଶ୍ରୀକ୍ଷେତ୍ରକୁ। ସେ ହେଲେ ଭକ୍ତ ଶିରୋମଣି କର୍ମାବାଈ। ମୀରାବାଈଙ୍କ ପରି ସେ ମଧ୍ୟ ଥିଲେ ଶ୍ରୀକୃଷ୍ଣ ପାଗଳିନୀ, କୃଷ୍ଣପ୍ରେମୀ। ପିଲାବେଳେ ବାପା ମାଆଙ୍କ ଅଜ୍ଞାତରେ କର୍ମା ଘରେ ପୂଜିତ ଶ୍ରୀକୃଷ୍ଣ ମୂର୍ତ୍ତି ଆଗରେ ଖେଚୁଡ଼ି ରାନ୍ଧି ଅର୍ପଣ କରୁଥିଲେ। ପ୍ରଭୁ ନ ଖାଇବା ଯାଏଁ ନିଜେ ଉପାସ ରହୁଥିଲେ। ପ୍ରଭୁ ଶ୍ରୀକୃଷ୍ଣ ବାଳିକାଟିର ନିଷ୍ଠା ଓ ଭକ୍ତିଭାବରେ ପ୍ରୀତ ହୋଇ ତାଙ୍କୁ ଦର୍ଶନ ଦେଇଥିଲେ। ଏକଦା କର୍ମାଙ୍କ ପିତାମାତା ତୀର୍ଥାଟନରେ ଯାଇଥିଲେ, ଫେରି ଆସି ଏକଥା ଶୁଣିଲେ। ସେମାନେ କର୍ମାଙ୍କର ଏହି କଥାକୁ ବିଶ୍ୱାସ କରିପାରିଲେ ନାହିଁ। ସେମାନଙ୍କୁ ଭଗବାନ ଶ୍ରୀକୃଷ୍ଣ ଦର୍ଶନ ଦେଇ ବାଳିକା କର୍ମାର ଭକ୍ତିନିଷ୍ଠା ପ୍ରମାଣିତ କରିଥିଲେ। ସେ ସମୟର ପ୍ରଥା ଅନୁଯାୟୀ କର୍ମାଙ୍କର ପିଲାଦିନେ ବିବାହ ହୋଇଥିଲା ଏବଂ କିଛି ଦିନ ପରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହେବାରୁ ସେ ବାଲ୍ୟ ବିଧବା ହୋଇଯାଇଥିଲେ। କର୍ମାର ଶାଶୁଘର ଲୋକେ ତା ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ଅତ୍ୟାଚାର ସହି ନପାରି ଦିନେ ଘର ଛାଡ଼ି ଚାଲି ଆସିଥିଲେ କର୍ମାବାଈ। କୌଣସି ମତେ ସେ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ଏବଂ ଗୋଟିଏ ମଠରେ ଆଶ୍ରୟ ନେଲେ। ସେ ମଠ ମହନ୍ତ ଇନ୍ଦ୍ର ସ୍ୱାମୀଙ୍କୁ ନିଜ ଗୁରୁ ଗ୍ରହଣ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାରେ ନିଜକୁ ସମର୍ପି ଦେଲେ। ଏମିତି ଦିନ ଗଢ଼ି ଚାଲିଲା। କର୍ମା ପ୍ରତି ସକାଳୁ ଉଠି ପ୍ରଭୁଙ୍କ ପୂଜାର୍ଚ୍ଚନା କରନ୍ତି ଏବଂ କିଛି ନା କିଛି ଖାଦ୍ୟ ପ୍ରଭୁଙ୍କୁ ଭୋଗ ଲଗାନ୍ତି। ଏକଥା ସେ ଭାବିଲେ, ଆଜି ଗୋଟିଏ ଅଲଗା ଜିନିଷ ପ୍ରଭୁଙ୍କୁ ଅର୍ପଣ କରିବି। ସାମଗ୍ରୀ ସବୁ ଯୋଗାଡ଼ କରି ସେ ଗୋଟିଏ ମାଟି ହାଣ୍ଡିରେ ଖେଚୁଡ଼ି ରାନ୍ଧିଲେ ଏବଂ ତାକୁ ନେଇ ପ୍ରଭୁଙ୍କୁ ଅର୍ପଣ କରିବା ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଗଲେ। ତାଙ୍କ ହାତରେ ଖେଚୁଡ଼ି ଅନ୍ନ ଦେଖି ପଣ୍ଡାମାନେ ତାଙ୍କୁ ବିଶ୍ୱାସ ନକରି କହିଲେ, ତୋ ହାତ ରନ୍ଧା ମହାପ୍ରଭୁ କ'ଣ ଖାଇବେ ବୋଲି ଅନେଇ ବସିଛନ୍ତି। ଏମିତି ନାନା କଥା କହି ତାଙ୍କ ଖେଚୁଡ଼ି ହାଣ୍ଡିଟିକୁ ସେବକମାନେ ଫିଙ୍ଗିଦେଲେ। କର୍ମାବାଈ ଭଗ୍ନ ମନୋରଥ ହୋଇ ଅତି ଦୁଃଖର ସହ ମଠକୁ ଫେରିଆସିଲେ। ଶ୍ରୀମନ୍ଦିରରେ ମହାପ୍ରସାଦ ଲାଗି ବେଳ ହେଲା। ବଡ଼ପଣ୍ଡା ମହାପ୍ରଭୁଙ୍କୁ ଭୋଗ ଲଗାଇଲେ, କିନ୍ତୁ ଏ କ'ଣ ଚଳୁରେ ଯେ ମହାପ୍ରଭୁ ଦେଖାଯାଉନାହାନ୍ତି। ପଣ୍ଡା ମହାଶୟ ଚିନ୍ତିତ ହୋଇପଡ଼ିଲେ, କ'ଣ କିଛି ଅଘଟଣ ଘଟିନାହିଁ ତ, କିଛି ଅନୀତି ହେଲା କି? ଏମିତି କେତେ କେତେ ପ୍ରଶ୍ନ ବାଜି ସମସ୍ତେ ହତଚକି। କଥା ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ। ଗଜପତି ଅନନ୍ୟପାୟ ହୋଇ ଅଧିଆ ପଡ଼ିଲେ ମହାପ୍ରଭୁଙ୍କ ନିକଟରେ। ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ରାଜା ମୋର ପରମ ଭକ୍ତ କର୍ମାବାଈଙ୍କ ହାତ ପ୍ରସ୍ତୁତି ଖେଚୁଡ଼ିରେ ମୋର ଭାରି ଶ୍ରଦ୍ଧା। କର୍ମା ଖେଚୁଡ଼ି ନେଇ ଆସିଥିଲେ, ତାକୁ ସେବକମାନେ ଘଉଡ଼ାଇ ଦେଇଛନ୍ତି। ତୁମେ ଯାଇ ତାଙ୍କ ହାତ ରନ୍ଧା ସେହି ଖେଚୁଡ଼ି ମୋ ପାଖରେ ପହଞ୍ଚାଅ। ଏକଥା ଶୁଣିଲା ପରେ ଚାରିଆଡ଼େ ଚହଳ ପଡ଼ିଗଲା। କିଏ ସେହି ଭକ୍ତ, କିଏ ସେ କର୍ମାବାଈ? ଠାକୁର ରାଜା ଖୋଜି ଖୋଜି ଯାଇ କର୍ମାବାଈଙ୍କ ନିକଟରେ ପହଞ୍ଚିଲେ ଏବଂ ତାଙ୍କୁ ଯୋଡ଼ ହସ୍ତରେ କ୍ଷମା ପ୍ରାର୍ଥନା କରି ତାଙ୍କ ହାତ ରନ୍ଧା ଖେଚୁଡ଼ି ଆଣି ମହାପ୍ରଭୁଙ୍କୁ ସମର୍ପଣ କଲେ। ତାପରେ ଦେଖାଗଲା ମହାପ୍ରଭୁଙ୍କ ରଙ୍ଗା ଅଧରରେ ଲାଗି ରହିଥିଲା କର୍ମାବାଈଙ୍କ ସେହି ଖେଚୁଡ଼ି। ଜୟ ଜୟକାର ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା। ସମସ୍ତେ ଏକ ସ୍ୱରରେ ଗାଇ ଉଠିଲେ, ଜୟ ଜଗନ୍ନାଥ, ଜୟ ଭକ୍ତ କର୍ମାବାଈ, ଜୟ ପ୍ରଭୁ ଭକ୍ତ ବତ୍ସଳ କାଳିଆ ଶାନ୍ତ। ଗଜପତି ମହାରାଜ ଘୋଷଣା କଲେ, ମା କର୍ମାଙ୍କ ନାଁରେ ଏଣିକି ମଣିମାଙ୍କୁ ବଢ଼ାଯିବ ପ୍ରସାଦ। ଆଉ ଯେଉଁ ମାଟି କୁଡ଼ୁଅ ସବୁଠାରୁ ବଡ଼ ହୋଇଥିବ ତା ନାଁ ହେବ ବାଇ ହାଣ୍ଡି। ସେବେଠାରୁ କେତେ ଦିନ ବିତିଗଲାଣି, କିନ୍ତୁ କଥା ରହିଛି କର୍ମାବାଈର, କର୍ମାବାଈ ଖେଚୁଡ଼ିର ଓ ବାଇ ହାଣ୍ଡିର। ବାଇ ହାଣ୍ଡିରେ ମହାପ୍ରଭୁଙ୍କୁ ଭୋଗ ଆଜି ବି ଲାଗୁଛି। ମା କର୍ମାବାଈ ମହାପ୍ରଭୁଙ୍କ ପାଇଁ ଅନ୍ନ ରାନ୍ଧିଛନ୍ତି ଆଉ କହୁଛନ୍ତି, ଖାଇଦେ ରେ କାଳିଆ, ଖାଇଦେ। ଏହି ଭକ୍ତମୟ କାହାଣୀଟି ବହୁ ପ୍ରକାରରେ କୁହାଯାଇଛି। ଅନ୍ୟ ଏକ କାହାଣୀରୁ ଜାଣିବାକୁ ମିଳେ, କର୍ମାବାଈ ମାର୍କଣ୍ଡେଶ୍ୱର ସାହିର କୌଣସି ଏକ ସ୍ଥାନରେ ରହୁଥିଲେ। କର୍ମା ଥିଲେ ପ୍ରାପ୍ତ ବୟସ୍କା ସେବାନିବୃତ ଦେବଦାସୀ। ମହାପ୍ରଭୁଙ୍କୁ ସେ ପୂର୍ଣ୍ଣ ସମର୍ପିତ ଥିଲେ। ତାଙ୍କ ଘରକୁ ପ୍ରତ୍ୟୁଷରୁ ଜଣେ କୃଷ୍ଣ ବର୍ଣ୍ଣର ବାଳକ ଆସେ, ତାଙ୍କୁ ମା ବୋଲି ଡାକି ଖାଇବାକୁ ଦେ ବୋଲି କହେ। କର୍ମାବାଈ ଘରେ ଯାହା ଥାଏ ତାକୁ ପକାଇ ହାଣ୍ଡିରେ ଖେଚୁଡ଼ି ରାନ୍ଧି କଦଳୀ ପତ୍ରରେ ପରଷି ଦିଅନ୍ତି। ବାଳକଟି ଖେଚୁଡ଼ି ଖାଇବ ବୋଲି କର୍ମାବାଈ ତରବର ହୋଇ ସକାଳ ନିତ୍ୟକର୍ମ ନ ସାରି ଖେଚୁଡ଼ି ରାନ୍ଧନ୍ତି। ସେହି ବାଳକଟି ଖେଚୁଡ଼ି ଖାଇ ଚାଲିଯାଏ। ଏମିତି ପ୍ରତିଦିନ ଚାଲିଥାଏ। ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ସମୟରେ ଦର୍ପଣରେ ମହାପ୍ରଭୁଙ୍କ ସ୍ୱରୂପ ଆଉ ଦୃଶ୍ୟ ହେଲେ ନାହିଁ। କିଛି ଅଘଟଣ ଆଶଙ୍କା କରି ସେବକମାନେ ରାଜାଙ୍କୁ ଜଣାଇଦେଲେ। ରାଜା ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ତାଙ୍କୁ ସ୍ୱପ୍ନାଦେଶ ହେଲା। ମୁଁ କରମା ମାଆର ଘରେ କେତେ ଶ୍ରଦ୍ଧାରେ ତା ହାତରନ୍ଧା ଖେଚୁଡ଼ି ଖାଇସାରିଛି। ରାଜା କରମାବାଈର ଭକ୍ତି କଥା ଜାଣିପାରିଲେ। ଶ୍ରୀମନ୍ଦିରରେ ସେହି ଦିନଠାରୁ ପ୍ରଚଳିତ ହେଲା ଖେଚୁଡ଼ି ଭୋଗ ଓ ବାଇହାଣ୍ଡି।